ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତାକାଲି ଲୋକସଭାରେ ଉପସ୍ଥାପନ କରିବେ 2026-27 କେନ୍ଦ୍ରୀୟ ବଜେଟ୍। ବଜେଟ୍ ଉପସ୍ଥାପନ ପରେ 30 ଜଣ କଲେଜ ଛାତ୍ରଙ୍କ ସହ ସ୍ୱତନ୍ତ୍ର ଆଲୋଚନା କରିବେ ଅର୍ଥମନ୍ତ୍ରୀ। ବାଣିଜ୍ୟ, ନିବେଶ ଓ ଅନ୍ୟାନ୍ୟ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଭାଗିତା ଦୃଢ଼ କରିବା ଲାଗି ଭେନେଜୁଏଲା ଓ ଭାରତ ସହମତ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ଦ୍ୱିତୀୟ ଭାରତ ଆରବ ଲିଗ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ। ସଦସ୍ୟ ରାଷ୍ଟ୍ରଗୁଡ଼ିକ ଦେୟ ପୈଠ ନ କରିବାରୁ ଆର୍ଥିକ ପରିସ୍ଥିତି ନେଇ ଉଦ୍ବେଗ ପ୍ରକାଶ କଲେ ଜାତିସଂଘ ମହାସଚିବ। ଏବଂ 5 ମ୍ୟାଚ୍ ବିଶିଷ୍ଟ ପୁରୁଷ T20 କ୍ରିକେଟ୍ ସିରିଜ୍ର ଆଜି 5ମ ତଥା ଅନ୍ତିମ ମ୍ୟାଚ୍ ଖେଳିବେ ଭାରତ ଓ ନ୍ୟୁଜିଲାଣ୍ଡ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତାକାଲି ଲୋକସଭାରେ କେନ୍ଦ୍ରୀୟ ବଜେଟ୍ 2026-27 ଉପସ୍ଥାପନ କରିବେ। ଲୋକସଭାରେ ବଜେଟ୍ ଉପସ୍ଥାପନ ପରେ ବଜେଟ୍ର କପି ରାଜ୍ୟସଭାରେ ଉପସ୍ଥାପିତ ହେବ। 2019 ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଶ୍ରୀମତୀ ସୀତାରମଣଙ୍କ ଦ୍ୱାରା ଏହା ଲଗାତାର 9ମ ବଜେଟ୍ ଉପସ୍ଥାପନ ହେବ। ଏହା ନରେନ୍ଦ୍ର ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳର ତୃତୀୟ ବଜେଟ୍। ସଂସଦରେ ବଜେଟ୍ ଭାଷଣ ସମାପ୍ତ ହେବା ପରେ ବଜେଟ୍ ଦସ୍ତାବିଜ୍ଗୁଡ଼ିକ ମୋବାଇଲ୍ ଆପ୍ ଏବଂ ୱେବ୍ସାଇଟ୍ରେ ଉପଲବ୍ଧ ହେବ। ବଜେଟ୍ ପ୍ରସ୍ତୁତି ପୂର୍ବରୁ ଅର୍ଥମନ୍ତ୍ରୀ ସୀତାରମଣ ଅର୍ଥନୀତିଜ୍ଞ, ଟ୍ରେଡ୍ ୟୁନିୟନ୍, ଶିକ୍ଷା ଏବଂ ସ୍ୱାସ୍ଥ୍ୟକ୍ଷେତ୍ର, ଏମ୍ଏସ୍ଏମ୍ଇ, ବାଣିଜ୍ୟ ଏବଂ ସେବା, ଶିଳ୍ପ, ଅର୍ଥନୀତିଜ୍ଞ, ଆର୍ଥିକ କ୍ଷେତ୍ର ଓ ପୁଞ୍ଜିବଜାରର ବିଶେଷଜ୍ଞ ଏବଂ ପ୍ରତିନିଧିମାନଙ୍କ ସମେତ ଅନେକ ଅଂଶୀଦାରଙ୍କ ସହିତ ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ କରିଥିଲେ। କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ କୃଷି ଏବଂ ଗ୍ରାମୀଣ ବିକାଶ ସହିତ ଜଡ଼ିତ ବିଭିନ୍ନ ଦିଗ ଉପରେ ବ୍ୟାପକ ପ୍ରାକ୍ ବଜେଟ୍ ପରାମର୍ଶ ମଧ୍ୟ କରିଥିଲେ ଓ ଅର୍ଥମନ୍ତ୍ରୀଙ୍କୁ ପରାମର୍ଶଗୁଡ଼ିକରୁ ଉପଲବ୍ଧ ତଥ୍ୟ ପ୍ରଦାନ କରିଥିଲେ। ଅର୍ଥମନ୍ତ୍ରୀ ସୀତାରମଣ ଆସନ୍ତାକାଲି ବଜେଟ୍ ଉପସ୍ଥାପନ ପରେ ଦେଶର ବିଭିନ୍ନ ଅଞ୍ଚଳର ପ୍ରାୟ 30 ଜଣ କଲେଜ ଛାତ୍ରଙ୍କ ସହ ବାର୍ତ୍ତାଳାପ କରିବେ। ଏହି ପଦକ୍ଷେପର ଅଂଶସ୍ୱରୂପ କଲେଜ ଛାତ୍ରମାନେ ଲୋକସଭା ଗ୍ୟାଲେରୀରୁ କେନ୍ଦ୍ରୀୟ ବଜେଟ୍ର ସିଧାସଳଖ ଉପସ୍ଥାପନ ମଧ୍ୟ ଦେଖିପାରିବେ। ଅର୍ଥ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ଏହା ଛାତ୍ରଛାତ୍ରୀମାନଙ୍କୁ ବର୍ଷର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସଂସଦୀୟ କାର୍ଯ୍ୟଗୁଡ଼ିକ ମଧ୍ୟରୁ ଗୋଟିଏ ଦେଖିବାର ସୁଯୋଗ ପ୍ରଦାନ କରିବ। ଛାତ୍ରଛାତ୍ରୀମାନେ ଭାରତର ବିଭିନ୍ନ ରାଜ୍ୟରୁ ବାଣିଜ୍ୟ, ଅର୍ଥନୀତି, ଚିକିତ୍ସା, ଶିକ୍ଷା ଏବଂ ବୃତ୍ତିଗତ ପାଠ୍ୟକ୍ରମ ସମେତ ବିଭିନ୍ନ ପାଠ୍ୟକ୍ରମରୁ ଯୋଗଦେବେ। ଛାତ୍ରଛାତ୍ରୀମାନେ 1 ନମ୍ବର କର୍ତ୍ତବ୍ୟ ଭବନରେ ଅବସ୍ଥିତ ଅର୍ଥ ମନ୍ତ୍ରଣାଳୟ ପରିଦର୍ଶନ କରିବେ ଏବଂ ମନ୍ତ୍ରଣାଳୟର କାର୍ଯ୍ୟକାରିତା, ନୀତି ପ୍ରଣୟନ ପ୍ରକ୍ରିୟା ଏବଂ ରାଷ୍ଟ୍ର ନିର୍ମାଣରେ ପ୍ରତିଷ୍ଠାନଗୁଡ଼ିକର ଭୂମିକା ବିଷୟରେ ଜାଣିବା ପାଇଁ ବିଭିନ୍ନ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ। ପରେ ସନ୍ଧ୍ୟାରେ ଶ୍ରୀମତୀ ସୀତାରମଣ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିବେ ଏବଂ ବଜେଟ୍ର ପ୍ରମୁଖ ପ୍ରାଥମିକତା, ଭାରତର ଭବିଷ୍ୟତ ପାଇଁ ଏହାର ଦୃଷ୍ଟିକୋଣ ଏବଂ ଯୁବପିଢ଼ି ପାଇଁ ଏହାର ପ୍ରଭାବ ଉପରେ ଏକ ମୁକ୍ତ ଆଲୋଚନାରେ ସାମିଲ ହେବେ। ଛାତ୍ରଛାତ୍ରୀମାନେ ମଧ୍ୟ ସେମାନଙ୍କର ଚିନ୍ତାଧାରା, ଦୃଷ୍ଟିକୋଣ ନେଇ ମତାମତ ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗ୍ସ ବାଣିଜ୍ୟ, ନିବେଶ, ଶକ୍ତି, ଡିଜିଟାଲ୍, ପ୍ରଯୁକ୍ତିବିଦ୍ୟା, ସ୍ୱାସ୍ଥ୍ୟ, କୃଷି ଏବଂ ଲୋକସମ୍ପର୍କ ସମେତ ପ୍ରାୟ ସମସ୍ତ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଭାଗିତାକୁ ଆହୁରି ଦୃଢ଼ କରିବାକୁ ସହମତ ହୋଇଛନ୍ତି। ଏକ ବିବୃତ୍ତିରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଶ୍ରୀ ମୋଦି ଗତକାଲି ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତିଙ୍କଠାରୁ ଏକ ଟେଲିଫୋନ୍ କଲ୍ ପାଇଥିଲେ। ଦୁଇ ନେତା ପାରସ୍ପରିକ ସ୍ୱାର୍ଥ ଜଡ଼ିତ ବିଭିନ୍ନ ଆଞ୍ଚଳିକ ଏବଂ ବିଶ୍ୱ ପ୍ରସଙ୍ଗ ଉପରେ ମତ ବିନିମୟ କରିଥିଲେ। ଉଭୟ ନେତା ସେମାନଙ୍କର ଘନିଷ୍ଠ ସହଯୋଗର ଗୁରୁତ୍ୱ ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲେ। ନୂଆଦିଲ୍ଲୀରେ ଗତକାଲି ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆରବ ଲିଗ୍ ସଦସ୍ୟ ରାଷ୍ଟ୍ରର ତାଙ୍କ ପ୍ରତିପକ୍ଷଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ବୈଠକରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ଏବଂ ପଶ୍ଚିମ ଏସିଆ ପରିସ୍ଥିତି ଉପରେ ଆଲୋଚନା ହୋଇଥିଲା। ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ଭାରତ ଆରବ ଲିଗ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ପୂର୍ବରୁ ଏହି ଆଲୋଚନା ହୋଇଛି। ଡକ୍ଟର ଜୟଶଙ୍କର କୋମରସ୍, ଲିବିଆ, ସୋମାଲିଆ ଏବଂ ପାଲେଷ୍ଟାଇନ୍ର ବୈଦେଶିକ ମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ସେ ଆରବ ଲିଗ୍ର ମହାସଚିବଙ୍କୁ ମଧ୍ୟ ଭେଟିଥିଲେ। ଶ୍ରୀ ଜୟଶଙ୍କର ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ବିଭିନ୍ନ କ୍ଷେତ୍ରରେ ସହଯୋଗ ଏବଂ ସୁଦୃଢ଼ୀକରଣ ବିଷୟରେ ବ୍ୟାପକ ଆଲୋଚନା ହୋଇଛି। ଉଭୟ ନେତା ଆଞ୍ଚଳିକ ଓ ସାମ୍ପ୍ରତିକ ସମସ୍ୟାଗୁଡ଼ିକ ଉପରେ ମତ ବିନିମୟ କରିଛନ୍ତି। ଡକ୍ଟର ଜୟଶଙ୍କର ସୋମାଲିଆର ବୈଦେଶିକ ମନ୍ତ୍ରୀ ଅଦି ସାଲାମ ଅଲ୍ଲୀଙ୍କ ସହ ତାଙ୍କର ସାକ୍ଷାତକୁ ସଫଳ ବୋଲି ବର୍ଣ୍ଣନା କରି କହିଛନ୍ତି, ଉଭୟ ନେତା ଦ୍ୱିପାକ୍ଷିକ ବାଣିଜ୍ୟ, ଦକ୍ଷତା ନିର୍ମାଣ, ଶିକ୍ଷା, ସ୍ୱାସ୍ଥ୍ୟ, କନ୍ସୁଲାର ଏବଂ ବହୁପାକ୍ଷିକ ସହଯୋଗ ଆଗକୁ ବଢ଼ାଇବା ଉପରେ ମତ ବିନିମୟ ହୋଇଛି ବୋଲି କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
प्रिय साथियों, मैं कामेड नीतू राज्य कमेटी सदस्य बोल रहा हूँ। मेरे साथ ममता हनुपा 16 और कामेड पुलिस के पास आत्मसमर्पण किए। हमारे महासचिव से लेकर नीचे तक कामेड नुकसान या आत्मसमर्पण किए। अभी जनाधार भर्ती मिलिशिया पार्टी को फंड और समन्वय नहीं है। उड़ीसा में पश्चिम ब्यूरो भी नुकसान या सरेंडर हुआ। अभी पूर्व ब्यूरो में केवल कुछ ही लोग रहे, इसलिए सब लोग सरेंडर होने के लिए योजना यही मेरा सुझाव है। अगर नहीं करेंगे तो समस्या बढ़ जाएगी, नुकसान भी होगा। सरेंडर करने पर यहाँ उड़ीसा पुलिस हर तरह की सुविधा दे रही है। आप लोगों से निवेदन है कि गांव के किसी भी आदमी का फोन मांगकर मेरे मोबाइल नंबर 7815070531 पर संपर्क करें। मैं आपको लाने का इंतजाम करूंगा। आपका राज्य कमेटी सदस्य नीतू।
ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ କହିଛନ୍ତି, ସଦସ୍ୟ ରାଷ୍ଟ୍ରମାନେ ସେମାନଙ୍କ ଦେୟ ପୈଠ ନ କରିବା ଯୋଗୁଁ ଜାତିସଂଘ ଆର୍ଥିକ ଅସ୍ଥିରତା ଦେଇ ଗତି କରୁଛି। ଜାତିସଂଘ ପକ୍ଷରୁ ସମସ୍ତ ସଦସ୍ୟ ରାଷ୍ଟ୍ରକୁ ପଠାଯାଇଥିବା ଏକ ପତ୍ରରେ ଶ୍ରୀ ଗୁଟେରସ୍ କହିଛନ୍ତି ଯେ ଜୁଲାଇ ମାସର ଆରମ୍ଭରେ ଜାତିସଂଘର ନିୟମିତ କାର୍ଯ୍ୟ ପାଇଁ ଆର୍ଥିକ ସଙ୍କଟ ଦେଖାଦେବା ଭଳି ପରିସ୍ଥିତି ଉପୁଜିଛି, ଯାହାଫଳରେ ଏହାର କାର୍ଯ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇପାରେ। ଜାତିସଂଘର ସବୁଠାରୁ ବଡ଼ ଅର୍ଥ ପ୍ରଦାନକାରୀ ଆମେରିକା ପୂର୍ବ ବର୍ଷର ବାଧ୍ୟତାମୂଳକ ଦେୟ ପୈଠ ନ କରିବା ଯୋଗୁଁ ଆର୍ଥିକ ସଙ୍କଟ ଦେଖାଦେଇଛି। ଜାତିସଂଘର ଜଣେ ଅଧିକାରୀ କହିଛନ୍ତି, ଆମେରିକା ବର୍ତ୍ତମାନ ଜାତିସଂଘର ନିୟମିତ ବଜେଟ୍ର 2.19 ବିଲିୟନ୍ ଡଲାର ବକେୟା ରଖିଛି ଏବଂ ଚଳିତ ବର୍ଷ ପାଇଁ ଅତିରିକ୍ତ 767 ନିୟୁତ ଡଲାର ବକେୟା ଅଛି। ଜାତିସଂଘ ମୁଖ୍ୟ କହିଛନ୍ତି, ସଠିକ୍ ସମୟରେ ଦେୟ ନ ମିଳିବ ତେବେ ଜାତିସଂଘ 2026 ପାଇଁ ନିୟମିତ ବଜେଟ୍କୁ ପୂରଣ କରିପାରିବ ନାହିଁ। ସମ୍ବାଦର ଅବଶିଷ୍ଟାଂଶ ଶୁଣିପାରିବେ ଏହି ବିଜ୍ଞାପନ ପରେ।
प्रिया कामरेड नना राज्य कमेटी सदस्य कामरेड नीतू बेहतमत नाव संघे ममता अनुपा आलके ने 16 कामरेड संघे पुलिस ते आत्मसमर्पित मना महासचिव तिंचो जोड़ हेवना कामरेड नुकसान या आत्मसमर्पण की इंजके जनाधारो भर्ती मिलिशा पार्टी की समन्वय हिले मना ओडिशा ते पश्चिम ब्यूरो वेंडे नुकसान या सरेंडर आयन पेरसता इंजे पूर्व ब्यूरो ते वेख्यवाल इच्छुर मुले नोर अदेन के सभ्य तोर सरेंडर की आलसना इंजो नावा सुझाव अगर सरेंडर की ओके समस्या पेरसिता नुकसान वेडे आंता सरेंडर कितके ओडिशा पोलिस तोरु हर प्रकार चौदा इन तोर मिकिन वेहतन बात इतके बेदई नाटिनवरा फोन तालक्सी मंजी संपर्क मैदे नावा मोबाइल नंबर 7815070531 मिकुन ततनो मैदे तैयार कितन मीवा राज्य कमिटी सदस्य नीतु।
ପ୍ରଧାନମନ୍ତ୍ରୀଙ୍କ ସକ୍ରିୟ ଶାସନ ଏବଂ ସମୟୋଚିତ କାର୍ଯ୍ୟାନ୍ୱୟନ ପ୍ରମୁଖ ମଞ୍ଚ ପ୍ରଗତି ଏହାର 50ତମ ବୈଠକର ସଫଳ ପରିଚାଳନା କରିଛି। ଏହି ବିଶେଷ ଶୃଙ୍ଖଳାରେ ଆଜି ଆସନ୍ତୁ ଜାଣିବା ରେଳ ମନ୍ତ୍ରଣାଳୟ ସହ ଜଡ଼ିତ ପ୍ରକଳ୍ପଗୁଡ଼ିକ ସମ୍ପର୍କରେ। ଭାରତୀୟ ରେଳ ଦେଶର ଅର୍ଥନୈତିକ ଏବଂ ସାମାଜିକ ଭିଭିଭୂମିର ସବୁଠାରୁ ଶକ୍ତିଶାଳୀ ସ୍ତମ୍ଭ ମଧ୍ୟରୁ ଗୋଟିଏ, ଯାହା ସାରା ଦେଶରେ ଯାତ୍ରୀ ଗତିଶୀଳତା ଏବଂ ମାଲ୍ ପରିବହନର ମୂଳଦୁଆ ପାଲଟିଛି। ବିଶ୍ୱର ସର୍ବବୃହତ୍ ରେଳ ବ୍ୟବସ୍ଥା ମଧ୍ୟରୁ ଗୋଟିଏ ଭାବରେ ଏହା ଜାତୀୟ ଏକୀକରଣ, ପରିବହନ ଦକ୍ଷତା ଏବଂ ଆଞ୍ଚଳିକ ସଂଯୋଗୀକରଣରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ପ୍ରକଳ୍ପ ନିରୀକ୍ଷଣ ପୋର୍ଟାଲରେ ବର୍ତ୍ତମାନ 12 ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ସହିତ ମୋଟ 387ଟି ରେଳ ପ୍ରକଳ୍ପ ନିରୀକ୍ଷଣ କରାଯାଉଛି। ସେଥିମଧ୍ୟରୁ ପ୍ରଗତି ବ୍ୟବସ୍ଥା ଅଧୀନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 97ଟି ଅଧିକ ବ୍ୟୟବରାଦଯୁକ୍ତ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିଛନ୍ତି। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ପୁରୁଷ ଟି20 କ୍ରିକେଟ୍ ସିରିଜ୍ର ଆଜି ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ତିରୁଅନନ୍ତପୁରମ୍ରେ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା 7ଟାରେ ଆରମ୍ଭ ହେବ। ଚତୁର୍ଥ ଟି20ରେ ଭାରତ ନ୍ୟୁଜିଲାଣ୍ଡଠାରୁ 50 ରନ୍ରେ ପରାସ୍ତ ହୋଇଥିଲା। ଏହି ସିରିଜ୍ରେ ଭାରତ 3-1 ଅଗ୍ରଣୀ ରହିଛି। ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ରେ ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ ମ୍ୟାଚ୍ରେ ଗୁଜରାଟ ଜାଏଣ୍ଟସ୍ 11 ରନ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଆସନ୍ତାକାଲି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ୟୁପି ୱାରିୟର୍ସ ମଧ୍ୟରେ ସନ୍ଧ୍ୟା 7:30ରେ ଗୁଜରାଟର ଭଦୋଦରାରେ ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ବାଦ ପୁଣିଥରେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତାକାଲି ଲୋକସଭାରେ ଉପସ୍ଥାପନ କରିବେ 2026-27 କେନ୍ଦ୍ରୀୟ ବଜେଟ୍। ବଜେଟ୍ ଉପସ୍ଥାପନ ପରେ 30 ଜଣ କଲେଜ ଛାତ୍ରଙ୍କ ସହ ସ୍ୱତନ୍ତ୍ର ଆଲୋଚନା କରିବେ ଅର୍ଥମନ୍ତ୍ରୀ। ବାଣିଜ୍ୟ, ନିବେଶ ଓ ଅନ୍ୟାନ୍ୟ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଭାଗିତା ଦୃଢ଼ କରିବା ଲାଗି ଭେନେଜୁଏଲା ଓ ଭାରତ ସହମତ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ଦ୍ୱିତୀୟ ଭାରତ ଆରବ ଲିଗ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ। ସଦସ୍ୟ ରାଷ୍ଟ୍ରଗୁଡ଼ିକ ଦେୟ ପୈଠ ନ କରିବାରୁ ଆର୍ଥିକ ପରିସ୍ଥିତି ନେଇ ଉଦ୍ବେଗ ପ୍ରକାଶ କଲେ ଜାତିସଂଘ ମହାସଚିବ। ଏବଂ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ପୁରୁଷ ଟି20 କ୍ରିକେଟ୍ ସିରିଜ୍ର ଆଜି ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ଖେଳିବେ ଭାରତ ଓ ନ୍ୟୁଜିଲାଣ୍ଡ। ସମ୍ବାଦ ଶେଷ ହେଲା।